ବନା କାନ୍ତ ନାୟକ ରସୁଲଗଡ଼ ସବର ସାହିରେ କହୁଛି, 19 ନମ୍ବର ୱାର୍ଡରୁ। ଆଉ ରାସ୍ତା ତ ଅବାଗିଆ ହେଇଥିଲା, ଅବିକା ଖୋଳିକିରି ବି ପକେଇ ଦେଇଛନ୍ତି, ଆଉ ରାସ୍ତା ବି କରୁନାହାନ୍ତି। 10-15 ଦିନ ହେଲା ପକେଇ ଦେଇଛନ୍ତି ଖୋଳିକିରି, ବର୍ଷା ଏମିତି ଆସୁଛି ଦେନ ବି ବାଲି ଆଗ ଟାଇଲ ପକେଇକିରି ବାଲି ପକେଇ ଦେଇଥିଲେ, ସବୁଯାକ ବାଲି ଦେନରେ ପଶିଗଲା। ଅବିକା ବର୍ଷା ଟିକେ ଜୋର ହେଲା ମାନେ ଦେନରୁ ଜଳ ଉପରକୁ ଉଠୁଛି, ସେ ଦେନଟାକୁ ବି ବାଗଉ ନାହାନ୍ତି। ଆଉ ଝାଡ଼ା ପାଇଖାନା ବି ଆମର ଏଠି ସୁବିଧା ନାହିଁ, ପାଣି ବି ଟାଇମ କି ଟାଇମ ଆସୁଛି, ବେଳେ ବେଳେ ଟୋଟାଲ ବନ୍ଦ ହେଇଯାଉଛି, ଏମିତି ଆମର ଅସୁବିଧା ରହିଛି ଏଠି। ଆଉ ଆପଣ ମାନେ ତା ପାଇଁ କିଛି ବ୍ୟବସ୍ଥା କରନ୍ତୁ, ନହେଲେ ଆମେ ଭାରି ଅସୁବିଧାରେ ରହିଛୁ।